ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର, ଦେଶକେ ନକ୍ସଲମୁକ୍ତ କରବାର ପ୍ରସଙ୍ଗତି ଲୋକସଭା ନ ଚାଲିଛି ଆଲୋଚନା, ଆବାକାଲ ସରୁଛେ ନକ୍ସଲ ଆତ୍ମସମର୍ପଣ ଧାରିତ ସମୟ। ବିଧାନସଭା ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 23,179 କୋଟି ନୁ ଅଧିକା ଟଙ୍କା ଖର୍ଚ୍ଚା ଦାବି ଉପସ୍ଥାପନ କଲେ ବିଭାଗର ମନ୍ତ୍ରୀ। ରାଜ୍ୟ ଏବତକ 3,27,642 ଜଣ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରା ହୋଇଛି 128 କୋଟି ଟଙ୍କା, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାନ ରାଜ୍ୟସ୍ତର ତକ ଆଇବା 1-14 ତାରିଖ ତକ ପାଳନ କରାଯିବା ଓଡ଼ିଶା ଦିବସ। ଆଉର୍ ରାଜ୍ୟ ସରକାର ଧାନଘିନା ସମିଆ ଆଉ 2 ଦିନ ବଢ଼ାବା ଲାଗି କରୁଛନ୍ ବିଚାର, କହିଲେ ଯୋଗାଣ ମନ୍ତ୍ରୀ। ଦେଶକେ ନକ୍ସଲମୁକ୍ତ କରବାର ପ୍ରସଙ୍ଗତି ଲୋକସଭାନ ଆଜି ଆଲୋଚନା କରାଯାଉଛେ। ଆଲୋଚନାଥି ଉତ୍ତର ରଖିକରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶକେ ନକ୍ସଲମୁକ୍ତ କରବାର ଲାଗି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋଚନା କରିଛନ୍। ଶ୍ରୀ ଶାହା କହିଛନ୍, ଅର୍ଥନୈତିକ ବିକାଶ ନକ୍ସଲ କାର୍ଯ୍ୟକଳାପ ବାଧା ଦେଉଥିବାରୁ ସରକାର ଏତାକେ ପୂରା ଶେଷ କରବାର ଲାଗି ଚେଷ୍ଟା ଚଳେଇଛନ୍। ଦେଶକେ ନକ୍ସଲମୁକ୍ତ କରବାର ଲାଗି ଧାରିଜ ହୋଇଥିବା ସମୟ ଆଇବାକାଲ ଶେଷ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶ ବିକାଶ ଦିଗେ ଆଗ୍କେ ବଢ଼ୁଥିବା ବେଳେ ନକ୍ସଲମୁକ୍ତ ସମାଜ ସ୍ଥାପନା ସମ୍ଭବ ହେବାରକେ ଯାଉଛି। ଏ ଅଭିଯାନରେ ସାମିଲ ସୁରକ୍ଷାକର୍ମୀ, ରାଜ୍ୟ ସରକାର ଆଉ ସାଧାରଣ ଲୋକଙ୍କ ସହଯୋଗକେ ଏ ଅବସରରେ ଶ୍ରୀ ଶାହା ପ୍ରଶଂସା କରିଛନ୍। ବିଧାନସଭା ବଜେଟ୍ ଅଧିବେଶନ 2 ନମ୍ବର କ୍ଷେପ୍ର 15 ନମ୍ବର ଦିନେ ଆଇଜ୍ବିଲ୍ କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇକରି ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବିରୋଧୀ ସଦସ୍ୟମାନଙ୍କର ହୋହାଲ୍ଲା ଲାଗି ବାଚସ୍କତି ସୁରମା ପାଢ଼ୀ ଗୃହକେ ବାରବାର ମୁଲତବୀ କରିଥିଲେ। ଆଇଜ୍ବିଲ୍ କମ୍ ସମୟ ଲାଗି ଗୃହ କାର୍ଯ୍ୟ ଚାଲିଥିଲା। ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍କତି ଶ୍ରୀମତୀ ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ଉତ୍ରୁଭିଲ ବିରୋଧୀମାନେ ନିଜର ଜିଦ୍ଧି ଅଟଳ ରହିଥିଲେ। ଉପରବେଳା 4 ବଜେ ଗୃହ କାର୍ଯ୍ୟ ମୁଲ ହେବାର ଉତ୍ରୁ ବିରୋଧୀମାନଙ୍କର ହୋହାଲ୍ଲା ଭିତରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲି ଚଲତି ଆର୍ଥିକ ବଛର ଲାଗି ସ୍ୱାସ୍ଥ୍ୟ ବିଭାଗର 23,179,28,84,000 ଖର୍ଚ୍ଚା ଦାବି ଉପସ୍ଥାପନ କରିଥିଲେ। ଆଜି ସକାଳବେଳା ବିଧାନସଭାର ଦିବଂଗତ ସଦସ୍ୟ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟ ଏବତକ 8,78,953 ଜଣ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିଭିତରୁ 3,27,642 ଜଣ ଜମାକାରୀଙ୍କୁ 128 କୋଟି ଟଙ୍କା ଫେରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାର ଆଜି ଏ ବାବଦ ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରଥି ମୁଖ୍ୟମନ୍ତ୍ରୀ କହିଛନ୍, 3 ବେଆଇନ ଆର୍ଥିକ ପ୍ରତିଷ୍ଠାନର ସମ୍ପତ୍ତି ନିଲାମ ଆଉ ବ୍ୟାଙ୍କ ଜମା ଟଙ୍କା ଜବତ କରାଯାଇକରି କ୍ଷତିଗ୍ରସ୍ତମାନଙ୍କୁ ଜିଲ୍ଲାପାଳମାନଙ୍କ ଜରିଏ ଟଙ୍କା ଫେରାଯାଉଛି। ଛୋଟ ଜମାକାରୀମାନଙ୍କୁ କ୍ଷତିପୂରଣ ଦେବା ଲାଗି ରାଜ୍ୟ ସରକାର 300 କୋଟି ଟଙ୍କାର ଗୋଟିଏ କର୍ପସ ପାଣ୍ଠି ଗଠନ କରିଛନ୍। ମାମଲାକୁ ନେଇକରି ତଦନ୍ତ କମିଶନରଙ୍କ 7 ରିପୋର୍ଟ ଆଧାରଥି ଚିହ୍ନଟ ହୋଇଥିବା 49,845 ଜଣ ଛୋଟ ପ୍ରକୃତ ଜମାକାରୀଙ୍କୁ କର୍ପସ ପାଣ୍ଠିନୁ 47 କୋଟି ଟଙ୍କା ଫେରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ଭୋଟର ତାଲିକା ସଂଶୋଧନ 7,68,521 ଜଣ ଭୋଟର ବାଦ ପଡ଼ିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକେ ଆଜି ସୂଚନା ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଗଲା 6 ତାରିଖରୁ ମାର୍ଚ୍ଚ 22 ତାରିଖ ଭିତରେ ରାଜ୍ୟ 2,03,396 ଜଣ ମୃତ ବ୍ୟକ୍ତିଙ୍କ ଭୋଟର କାର୍ଡ କଟାଯାଇଛି। ସ୍ଥାନାନ୍ତର ଲାଗି 4,08,132 ଜଣ ଆଉ ଅଲଗା କାରଣ ଲାଗି 2,646 ଜଣ ଭୋଟରଙ୍କ ନାଁ ତାଲିକାନୁ ବାଦ ଦିଆଯାଇଛି। ଏ ସମୟ ଭିତରେ ଭୋଟର ତାଲିକାଥି ନୂଆକରି ସାମିଲ ହେବାରକେ 5,67,034 ଜଣ ଆବେଦନ କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ରାଜ୍ୟ ରକ୍ତର ଆବଶ୍ୟକତା ପୂରଣ କରବାର ଲାଗି 2026-27 ଆର୍ଥିକ ବଜେଟ୍ରେ ସରକାର ଅଟଳ ରକ୍ତଦାନ ଅଭିଯାନ ନାଁଥି ଗୋଟିଏ ନୂଆ ଯୋଜନା କାର୍ଯ୍ୟକାରୀ କରବାରକେ ଯାଉଛନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ ଗୃହକେ ସୂଚନା ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍, ଏହି ଯୋଜନାଥି ସବୁ ନୂଆ ମେଡିକାଲ କଲେଜର ରକ୍ତଭଣ୍ଡାର ସ୍ଥାପନା ସହିତ ସବୁ ରକ୍ତଭଣ୍ଡାରର ଉନ୍ନତିକରଣ କରାଯିବା, 50 ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ୍ ଭିଲ୍ ସ୍ଥାପନା କରାଯିବା, ଏହାଦେ ରାଜ୍ୟ 56 ସରକାରୀ ଆଉ 2 ରେଡ୍କ୍ରସ ରକ୍ତଭଣ୍ଡାର କାମ କରୁଛି, ଇତର ଛଡ଼ା 34 ବେସରକାରୀ ରକ୍ତଭଣ୍ଡାର ରହିଛି ବୋଲି ମନ୍ତ୍ରୀ ଶ୍ରୀ ମାହାଲିଂ କହିଛନ୍। ଆଉ ଗୋଟିଏ ପ୍ରଶ୍ନର ଉତ୍ତରଥି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍, ଗୁରୁତର ରୋଗୀମାନଙ୍କ ଜୀବନ ରକ୍ଷା ଲାଗି ଆଇବା ବଜେଟ୍ଟି ଭେଷ୍ଟିଲେଟର ଆଉ କେନ୍ଦ୍ରୀୟ ତଦାରଖ ସୁବିଧା ଥିବା 1,000 ଉନ୍ନତ ଆଇସିୟୁ ଆଉ 500 ଏଚ୍ଡିୟୁ ଶଯ୍ୟା ବ୍ୟବସ୍ଥା କରବାରକେ ସରକାର ପ୍ରସ୍ତାବ ରଖିଛନ୍। ଏହାଦେ 20 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ 180 ଆଇସିୟୁ ବେଡ୍ ବ୍ୟବସ୍ଥା ଅଛି। ରାଜ୍ୟର ସବୁ ଗାଁକେ ଆବା ଜୁନ୍ ମାସର ସେସ୍ ବେଲ୍ ତକ୍ ମୋବାଇଲ୍ ସେବା ଯୋଗାଇ ଦିଆଯିବା ବୋଲି ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବିଧାନସଭାନ ଆଜି ସୂଚନା ଦେଇଛନ୍। ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍, କେନ୍ଦ୍ରର ଦୂରସଞ୍ଚାର ବିଭାଗର ସୂଚନା ଅନୁସାରେ ଓଡ଼ିଶାର 51176 ଗାଁ ଭିତରୁ ଏହାଦେ 49979 ଗାଁ ମୋବାଇଲ୍ ସେବା ମିଳିପାରୁଛି। ବାକି 1237 ଗାଁକେ ଭାରତ ସରକାର ଡିଜିଟାଲ୍ ଭାରତ ନିଧି ଯୋଜନାଥି ସାମିଲ କରିକି ମୋବାଇଲ୍ ସେବା ଯୋଗାଇ ଦେଉଛନ୍। ଜୁନ୍ ମାସ ତକ୍ ଇ କାମ ଶେଷ କରବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଆ ଘରର ଗାଥା, ଗୌରବ, ଚାଲିଚଳନ, ଖାନପାନ ଆଉ ପିନ୍ଧନପଟା ସଂସ୍କୃତି ପରମ୍ପରାକେ ବିଶ୍ୱସ୍ତରନ ପହଞ୍ଚାବାର ଲାଗି ଇ ବଛର ବି ରାଜ୍ୟ ସରକାରଙ୍କ ତରଫରୁ April 1-14 ତକ୍ ଉସତ ଉଷ୍ଣାକିଥି ଓଡ଼ିଆ ପକ୍ଷ ପାଳନ କରାଯିବା। ରାଜ୍ୟର ଫି ଜିଲ୍ଲାନୁ ରାଜଧାନୀ ଭୁବନେଶ୍ୱର ତକ୍ ଇ ଉତ୍ସବ ପାଳନ କରାଯିବା। ଇ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। April 1 ଦିନ ଓଡ଼ିଶା ଦିବସ, 2 ଖଡ଼ିଛୁଆଁ ଦିବସ, 3 ଆମ ପୋଷାକ ଆମ ପରିଚୟ ଦିବସ, 4 ଓଡ଼ିଆ ନାମ ଫଳକ ଲେଖା ଅଭିଯାନ, 5 ଗଣଦୌଡ଼, 6 ସ୍ୱଚ୍ଛତା ଅଭିଯାନ ବାଗି 14 ତକ୍ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ପାଳନ କରାଯିବା ବୋଲି ଭୁବନେଶ୍ୱର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍।
ସାମାନ୍ୟ ଜନଜୀବନ ତଥା ଓଡ଼ିଆମାନଙ୍କୁ ପ୍ରଭାବିତ ଏବଂ ଓଡ଼ିଆମାନଙ୍କର ସହଯୋଗରେ ଏ କାର୍ଯ୍ୟକ୍ରମ ଏ ପକ୍ଷକୁ ପାଳନ କରିବା ପାଇଁ ଆମେମାନେ ଆଜି ଏଠାରେ ଆପଣମାନଙ୍କ ମାଧ୍ୟମରେ ଓଡ଼ିଶାର ସମସ୍ତ ଓଡ଼ିଆମାନଙ୍କୁ ତଥା ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ନିବେଦନ କରୁଛୁ, April 1 ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟର ପ୍ରତିଷ୍ଠା ଦିବସକୁ ଭବ୍ୟତାର ସହିତ ରାଜ୍ୟବ୍ୟାପୀ ପାଳନ କରାଯାଉଛି।
ରାଜ୍ୟ ସରକାର ଧାନଗିନା ସମୟକେ ଆଉ 2 ବଢ଼ାବାର ଲାଗି ବିଚାର କରୁଛନ୍ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଆବାକାଲି ଧାନଗିନାର ଧାରିଜ ସମିଆ ଶେଷ ହୋଇଥିଲେ ବିଲ୍ କେତେଟା ଜିଲ୍ଲାନ ଧାରିଜ ଲକ୍ଷ୍ୟଠାନୁ କମ୍ ଧାନ ଘିନା ଯାଇଛି। ଟୋକନ ଦିଆଯାଇଥିବା ସବୁ ଚାଷୀଙ୍କଠାରୁ ଧାନ ଘିନ୍ବାର ଲାଗି ସରକାର ବିଚାର କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
ଏ ବର୍ଷ ଆଜି ପ୍ରୋକ୍ୟୁରମେଣ୍ଟ ଐତିହାସିକ ରେକର୍ଡ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା 76,84,495 ମେଟ୍ରିକ ଟନ୍ ଧାନ ଖରିଦ କରିସାରିଲେଣି। ସମୁଦାୟ 18,55,539 ଜଣ ଫାର୍ମର୍ସ ତାଙ୍କର ଧାନ ବିକିଲେଣି। ଚାଷୀମାନଙ୍କ ଆକାଉଣ୍ଟକୁ ସମୁଦାୟ 22,400 ଟଙ୍କା ଆମେ ଦେଇସାରିଲୁ। ଆମର ଲକ୍ଷ୍ୟ ଖରିଫରେ 80 ମେଟ୍ରିକ ଟନ୍ ଧାନ କିଣା ହେବ।
ଓଡ଼ିଶା ମାନବାଧିକାର ଆୟୋଗ ଓଏଚ୍ଆର୍ସିର ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଆଜି ଦାୟିତ୍ୱ ନେଇଛନ୍। ଜଷ୍ଟିସ୍ ପୂଜାହାରୀ 2 ଥର ଓଏଚ୍ଆର୍ସି ଅଧ୍ୟକ୍ଷ ଦାୟିତ୍ୱ ନେଇଥିବାରୁ ତାଙ୍କର ନେତୃତ୍ୱଟି ମାନବ ଅଧିକାର ସୁରକ୍ଷା ଆହୁରି ବରକସ ହୋଇପାରିବ ବୋଲି ଆଶ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନଙ୍କର ଯୁଗ୍ମ ଜନଶୁଣାଣି ଶିବିର ହୋଇଯାଇଛି। ସମ୍ଭଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ପରିସନ୍ନ ହୋଇଥିବା ଜନଶୁଣାଣି ଶିବିରଟି 85 ଅଭିଯୋଗ ଆସିଥିଲା। ସେଥିର ଭିତରୁ ଗୋଟିଏ ଅଭିଯୋଗର ସମାଧାନ କରାଯାଇଥିବା ବେଳେ ରେଡ୍କ୍ରସ୍ ଅଧିନି ଝନେ ଅଭିଯୋଗକାରୀଙ୍କୁ 25,000 ଆଉ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ 2 40,000 ସାହାଯ୍ୟ ଯୋଗାଇ ଦିଆଯାଇଛି। ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଅଭିଯୋଗ ଶୁଣାଣି ଶିବିରଟି 75 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ହୋଇଥିବା ଶୁଣାଣି ଶିବିରଟି 48 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବା ଜନଶୁଣାଣି ଶିବିରଟି 52 ଅଭିଯୋଗ ଆସିଥିବା ବେଳେ 8 ତୁର୍ତ୍ତି ସମାଧାନ କରାଯାଇଛି। ସେନ୍ତା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତ ପରିସନ୍ନ ହୋଇଥିବା ଶିବିରଟି 51 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲା କୁସଙ୍ଗଠାରେ ମହାନଦୀ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ସୁନାଖଣିଆ ବିଟ୍ ପାଖେ 12 ଘଡ଼ିଆଲ ମଗରକେ ମହାନଦୀନ ଛଡ଼ାଯାଇଛି। ସବୁ ମଗରମାନଙ୍କୁ ଭୁବନେଶ୍ୱର ନନ୍ଦନକାନନରୁ ଅଣାଯାଇଥିଲା। ସୂଚନା ଅନୁସାରେ ସାତକୋଶିଆ ଗଣ୍ଡନ ଘଡ଼ିଆଲ ମଗର ବଂଶବୃଦ୍ଧି କରିବା ସହିତ ପ୍ରାକୃତିକ ସନ୍ତୁଳନ ସ୍ଥିର ରଖବା ଲାଗି 2019 ଏପ୍ତକ 35 ମଗର ଛଡ଼ାଯାଇଛି। ପାଣିପାଗ କାଲବୈଶାଖୀର ପ୍ରଭାବ ଥି ରାଜ୍ୟର ବଡ଼ଭାଗୀ ଜାଗାନ ଧୁକାଗଡ଼ି ଆଉ ବର୍ଷା ପାଗ ଲାଗି ରହିଛି। ଆଇବା ହପ୍ତେ ତକ୍ ପାଗ ଏନ୍ତା ରହିବା। ଆଇବା 24 ଭିତରେ କଳାହାଣ୍ଡି ସହିତ 20 ଜିଲ୍ଲାକେ ଘଡ଼ଘଡ଼ି ସହିତ ଧୁକାଗଡ଼ି ଆଉ ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। শেষে মুখিয়া খবর ফের খায়। দেশকে নক্সল মুক্ত করবার প্রসঙ্গতি লোকসভান চালিছে আলোচনা। আইবাকাল সরুছে নক্সল আত্মসমর্পণ ধারিত সময়। বিধানসভান স্বাস্থ্য পরিবার কল্যাণ বিভাগর 23,179 কোটি নু অধিক টাকার খরচা দাবি উপস্থাপন কলে বিভাগর মন্ত্রী। রাজ্যে এপ্তক 3,37,642 ছন চিটফন্ড ক্ষতিগ্রস্ত ফিরাইছে 128 কোটি টাকা সূচনা দেলে মুখ্যমন্ত্রী। জিলান রাজ্যস্তর আইবা 1-14 তারিখ তক পালন করা যা ওড়িশা পক্ষ আর রাজ্য সরকার ধানগিনা সময় আর দুই দিন বড়াবার লাগি করুছেন বিচার কহিলে যোগান মন্ত্রী। আজির আঞ্চলিক খবর ইনসিসলা জুহার।